ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ନାଗରିକମାନଙ୍କୁ ସୁରକ୍ଷା ଆଉ ନ୍ୟାୟ ଦେବାର ଦିଗେ ପ୍ରଧାନମନ୍ତ୍ରୀଙ୍କର ସଂକଳ୍ପର ସବୁନୁ ବରକସ ପ୍ରମାଣ ହେଉଛି ଭାରତୀୟ ନ୍ୟାୟ ସଂହିତା, କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନ ଥି ରାଜ୍ୟର ସ୍ୱାର୍ଥ ବାବଦ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋଇଛି ଆଲୋଚନା। ରାଜ୍ୟ ରେଲ୍ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାକେ ଆହୁରି ବରକସ କରିବା ଲାଗି ନଅଟା ଷ୍ଟେସନ ଦେଇକରି ଚଳାଚଳ କରିବା ଅମୃତ ଭାରତ ଟ୍ରେନ୍। ରାଜ୍ୟ ରନ୍ଧା ଗ୍ୟାସ୍ ଭରପୁର ମାତ୍ରା ଥି ମହଜୁଦ ଅଛି, କହିଲେ ମୁଖ୍ୟ ଶାସନ ସଚିବ। ଆଉ ସମ୍ବଲପୁରନ ଆଜି ମହିଳା ଆୟୋଗର ହେଲା ଜନଶୁଣାଣି। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଚାଲିଥିବା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିଛନ୍। ପ୍ରଦର୍ଶନୀକେ ଆଉ ଦୁଇ ଦିନ ବଢ଼ାବା ଲାଗି ମୁଖ୍ୟମନ୍ତ୍ରୀ ଇ ଅବସରରେ ଘୋଷଣା କରିଛନ୍। ପ୍ରଦର୍ଶନୀ ବୁଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ନାଗରିକମାନଙ୍କୁ ସୁରକ୍ଷା ଓ ନ୍ୟାୟ ଯୋଗାଇ ଦେବାର ଦିଗେ ପ୍ରଧାନମନ୍ତ୍ରୀଙ୍କର ସଂକଳ୍ପର ସବୁନୁ ବରକସ ପ୍ରମାଣ ହେଉଛି ଭାରତୀୟ ନ୍ୟାୟ ସଂହିତା। ନୂଆ ଆଇନ ଲାଗୁ ହେଲା ଉତ୍ତରୁ ଦେଶେ ଅପରାଧ ନିୟନ୍ତ୍ରଣ ଢାଞ୍ଚାତି ଉପନିବେଶବାଦ ଯୁଗ ଶେଷ ହୋଇଛି। 2025 ଶେଷ ସମୟ ତକ୍ ଓଡ଼ିଶାନ ଭିନ୍ ଭିନ୍ ମାମଲାର ଦୋଷୀ ସାବ୍ୟସ୍ତ ହାର 87.6% ବଢ଼ିଛି। ଜିରୋ ଏଫ୍ଆଇଆର୍ ସଂଖ୍ୟା ଭିଲ୍ 166% ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
କମ୍ ସମୟ ଭିତରେ କେମିତି ଲୋକମାନେ ନ୍ୟାୟ ପାଇପାରିବେ ତାର ସମସ୍ତ ବୈଜ୍ଞାନିକ ଆଧାରିତରେ ତାର ଇନକ୍ୱାରି ହେବ, ରିପୋର୍ଟ ପ୍ରସ୍ତୁତ କରାଯିବ, ଆଉ ସେଥିପାଇଁ ବ୍ୟାପକ ଭାବରେ ସଚେତନତା କରିବା ପାଇଁ, ଆୱାରନେସ୍ କରିବା ପାଇଁ ଆଜିର ଏଇ ଯୋଉ ପ୍ରଦର୍ଶନୀ କେନ୍ଦ୍ର କରାଯାଇଛି। ଆଧୁନିକ ଟେକ୍ନୋଲୋଜିରେ ପୋଲିସକୁ କିଭଳି ଭାବରେ ଅଧିକ ପାରଙ୍ଗମ କରାଯାଇପାରିବ, ଅଧିକ ତାକୁ ଶକ୍ତିଶାଳୀ ଷ୍ଟ୍ରେଙ୍ଗଦେନ୍ କରାଯାଇପାରିବ, ସେଥିପାଇଁ ମଧ୍ୟ ଆମର ଭୁବନେଶ୍ୱରରେ ଯୋଉ IIT ଭୁବନେଶ୍ୱର ଅଛି ତା ସହିତ ଗୋଟାଏ MOU ସ୍ୱାକ୍ଷର ହୋଇଛି, ଏବଂ ନିଶ୍ଚିତ ଭାବରେ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ ଏଥିରେ ଆମେ MOU ସାଇନ୍ କରିଛନ୍ତି।
ବିଧାନସଭାର ବଜେଟ୍ ଅଧିବେଶନର ଦୁଇ ନମ୍ଘର କ୍ଷିପ୍ତି ଆଜି ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ ଉତ୍ତରୁ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଆଲୋଚନାଥି ଭାଗ ନେଇଥିଲେ। ପ୍ରଶ୍ନକାଳ ଶେଷ ହେବାର ଉତ୍ତରୁ ଦୁଇ ଦଳର ସଦସ୍ୟମାନେ ଶୂନ୍ୟକାଳ ସମିତି ରାଜ୍ୟର ସ୍ୱାର୍ଥ ବାବଦ ବହୁଟେ ପ୍ରସଙ୍ଗ ଉପରେ ଗୃହନ ତଥ୍ୟ ଉପସ୍ଥାପନ କରିଥିଲେ। ଆଲୋଚନା ଉତ୍ତରୁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ପ୍ରସ୍ତାବକେ ଖାରଜ କରବାର ସହିତ ଉପରବେଲା 4 ତ ଗୃହକେ ମୁଲତବୀ ଘୋଷଣା କରିଥିଲେ। ଉପରବେଲା ଗୃହ କାର୍ଯ୍ୟ ମୁଲ ହେଲା ପରେ ବିଲ୍ ଠିକ୍ ଭାବେ ଚାଲିଥିଲା। ରାଜ୍ୟର ସବୁ ଗାଁକେ ଆଇବା ବଛର ମାର୍ଚ୍ଚ ମାସ ତକ୍ ପାଇପ୍ ଜରିଏ ସଫା ପିଇବାର ପାଇଁ ଯୋଗାଇ ଦିଆଯିବା ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାନ ଆଜି କହିଛନ୍। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଇ ସମୟ ଭିତରେ ରାଜ୍ୟ 207 ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା। 2019 ଅଗଷ୍ଟ ମାସ ତକ୍ ରାଜ୍ୟ 300,000 ଅତକା ପରିବାରକେ ଟ୍ୟାପ୍ ଜରିଏ ପିଇବାର ପାଇଁ ଯୋଗାଇ ଦିଆଯାଇଥିଲା। ଇ ମାସର 5 ତକ୍ 68,000 ଅତକା ପରିବାରକେ ପିଇବାର ପାଇଁ ଯୋଗାଇ ଦିଆଯାଇଛି। ଏବ ତକ୍ 26 ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାମ ସରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆଉ ଗୋଟେ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ପାନୀୟ ଜଳ ଯୋଗାଣ ଦିଗେ ଅବହେଳା ନଜର କିଏ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଯେନ୍ ଇଲାକାନ ପିଇବାର ପାନୀର ସମସ୍ୟା ରହିଛି ସେନ ନଲକୁଆ କୁଡ଼ାବାର ସହିତ ଟ୍ୟାଙ୍କର ଦେଇ ପିଇବାର ପାଇଁ ଯୋଗାଇ ଦେବାରକେ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାର କହିଛନ୍। ରାଜ୍ୟ ଗଲା ବଛର ଠାନୁ ଇ ବଛର ମଗରମାନଙ୍କର ସଂଖ୍ୟା 4.54% ବଢ଼ିଛେ ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍। ବିଧାନସଭାନ ଇ ବାବଦ ଗୋଟେ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ଇହାଦେ ରାଜ୍ୟ 2,193 ମଗର ଅଛନ୍। ସାତକୋଶିଆ ଆଉ ଟିକର ପଡ଼ାନ 65 ମଗର ଆଉ 22 ମଗର ଛୁଆ ରହିଛନ୍ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ରାଜ୍ୟ ସରକାର ଗଲା 2 ଭିତରେ 158 ଶ୍ରମିକଙ୍କୁ ବିଦେଶନୁ ଫିରେଇ ଆଣିଛନ୍ ବୋଲି ଆଉ ଗୋଟେ ପ୍ରଶ୍ନର ଉତ୍ତର ଥି ଶ୍ରମମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ସେ କହିଛନ୍, ଗଲା 3 ଭିତରେ ସରକାର 3,772 ଶ୍ରମିକଙ୍କୁ ରାଜ୍ୟ ବାହାରୁ ଫିରେଇ ଆଣିଛନ୍। 2024 ବେଲ୍କେ 133 ଫିରେଇ ଅଣାଯାଇଥିଲା ବେଲ୍କେ 2025 ବେଲ୍କେ 25 ଅଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାନୁ ଦୁବାଇ ଯାଇଥିବା 28 ଶ୍ରମିକଙ୍କୁ ସରକାର ଘରକେ ଆଣିଛନ୍ ବୋଲି ଶ୍ରମମନ୍ତ୍ରୀ କହିଛନ୍। ରାଜ୍ୟସଭା ନିର୍ବାଚନ ଲାଗି ବିଧାନସଭା ପରିସରର ସବୁ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ କ୍ଷିପ୍ତି ପହଞ୍ଚିଛି। ନିର୍ବାଚନ ଲାଗି ବିଧାନସଭାକେ ଆଜି ବ୍ୟାଲଟ ବକ୍ସ ପହଞ୍ଚିଛି। 16 ସକାଳ 9 ଉପରବେଲା 4 ତକ୍ ବିଧାନସଭା ପରିସରର ଭୋଟ୍ ଗ୍ରହଣ ହେବା। ଓଡ଼ିଶାନ ଖାଲିଥିବା 4 ରାଜ୍ୟସଭା ଆସନ ଲାଗି 5 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ରାଜ୍ୟ ରେଲ୍ ଯୋଗାଯୋଗ ବ୍ୟବସ୍ଥାକେ ଆହୁରି ବରକସ କରବାର ସହିତ ପରିବହନ ସୁବ୍ୟବସ୍ଥାକେ ସୁନିଶ୍ଚିତ କରବା ଲାଗି ଗୋଟିଏ ନୂଆ ଅମୃତ ଭାରତ ଟ୍ରେନ୍ ସେବାକେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିଛନ୍। ଇ ବାବଦେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଚିଠି ଜରିଏ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଛନ୍। କୋଇମ୍ବାଟୁର ପୋତନୁର ଷ୍ଟେସନରୁ ଧାନବାଦକେ ଚଳାଚଳ କରବାରକେ ଥିବା ଅମୃତ ଭାରତ ଟ୍ରେନ୍ ଓଡ଼ିଶାର 9 ଷ୍ଟେସନ ଦେଇକରି ଯିବା। ଏହି ଟ୍ରେନ୍ ଓଡ଼ିଶାର ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ, ସମ୍ବଲପୁର, ଝାରସୁଗୁଡ଼ା ଆଉ ରାଉରକେଲା ଷ୍ଟେସନ ଦେଇକରି ଚଳାଚଳ କରବା। ଏ ବାବଦେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମଟି ସୂଚନା ଦେଇକରି ପ୍ରଧାନମନ୍ତ୍ରୀ ଆଉ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ ଆଇସ୍ତାର 57 ନମ୍ବର ସ୍ଥାପନା ଦିବସ ପାଳନ କରୁଛେ। ଏହି ଅବସରରେ ଦେଶବାସୀ ସିଆଇଏସ୍ଏଫ୍ ଯବାନମାନଙ୍କର ସାହସ, ସେବା ଆଉ ପ୍ରତିବଦ୍ଧତାକୁ କୃତଜ୍ଞତା ଜଣାଇଛନ୍। ସୂଚନା ଅନୁସାରେ ଏହାଦେ ଦେଶେ ସିଆଇଏସ୍ଏଫ୍ର 2,00,000 କର୍ମଚାରୀ, 25 ରାଜ୍ୟ ଆଉ 5 କେନ୍ଦ୍ରଶାସିତ ଅଞ୍ଚଳର 361 ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସଂସ୍ଥାନକୁ ସୁରକ୍ଷା ଦେଉଛନ୍ତି। ସିଆଇଏସ୍ଏଫ୍ର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍। ରାଇଜେ ରନ୍ଧା ଗ୍ୟାସ୍ ଭରପୁର ମାତ୍ରାଥି ମହଜୁଦ ଅଛି। ଗ୍ୟାସ୍କେ ନେଇକରି ଲୋକେ ଚିନ୍ତା ନାଇଁ କରବାର୍କେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍। ରନ୍ଧା ଗ୍ୟାସ୍ ଆଉ ପେଟ୍ରୋଲ ଡିଜେଲର ମହଜୁଦ ସ୍ଥିତିକୁ ନେଇକରି ଶ୍ରୀମତୀ ଗର୍ଗଙ୍କର ଅଧ୍ୟକ୍ଷତାଥି ଭୁବନେଶ୍ୱରନ ଆଜି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ସହିତ ଭିନ୍ ଭିନ୍ ତେଲ କମ୍ପାନୀର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଗ୍ୟାସ୍ ଆଉ ପେଟ୍ରୋଲ ଡିଜେଲ ଭରପୁର ମାତ୍ରାଥି ଥିବାର ବାବଦେ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରବାର ଲାଗି ଯୋଗାଣ ବିଭାଗ ଆଉ ତୈଳ କମ୍ପାନୀମାନଙ୍କୁ ଏ ଅବସରରେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ହେବାରକେ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକେ ଠିକ୍ ଭାବେ କରବାର ଲାଗି ଭୁବନେଶ୍ୱର ଗୋଠପାଟଣା ରାଜସ୍ୱ ଅଧିକାରୀ ତାଲିମ ସଂସ୍ଥାନ ପରିସରନ ଆଜ ନିର୍ବାଚନ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। କାର୍ଯ୍ୟକ୍ରମକେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଉଦ୍ଘାଟନ କରିଛନ୍। ପହିଲା ଦିନେ ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଉ ବାଲେଶ୍ୱର ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଆଉ ଡେପୁଟି କଲେକ୍ଟରମାନେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସମୟଥି ଏସ୍ଆଇଆର୍ ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ପଦ୍ଧତି, ପୁରୁଣା ଭୋଟର ତାଲିକା ସଙ୍ଗେ ମତଦାତାଙ୍କର ମ୍ୟାପିଂ, ତଥ୍ୟ ସଂଗ୍ରହ ଆଉ କ୍ଷେତ୍ରସ୍ତର କାର୍ଯ୍ୟାନ୍ୱୟନ ବାବଦ ଭିନ୍ ଭିନ୍ ପ୍ରସଙ୍ଗଥି ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଆଇବା 13 ତାରିଖ ତକ୍ ଚାଲବା। ଜାତୀୟ ମହିଳା ଆୟୋଗ ଆଉ ରାଜ୍ୟ ମହିଳା ଆୟୋଗଙ୍କ ତରଫରୁ ଆଜି ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ସ୍ୱତନ୍ତ୍ର ଜନଶୁଣାଣି ଶିବିର ହୋଇଯାଇଛି। ଏହି ଅବସରରେ ସମ୍ବଲପୁର, ବରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲାର ଅଭିଯୋଗମାନଙ୍କର ଶୁଣାଣି କରାଯାଇଥିଲା। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଦେଖରେଖ ହୋଇଥିବା ଏହି ଶିବିରଟି ମହିଳାମାନଙ୍କର ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବାବଦ, କାର୍ଯ୍ୟସ୍ଥଳ ନିର୍ଯାତନା, ସାଇବର ଅପରାଧ, ମହିଳା ଅଧିକାର ଉଲ୍ଲଂଘନ ବାବଦ 49 ମାମଲାର ଶୁଣାଣି କରାଯାଇଥିଲା। ଏହି ଅବସରରେ 6 ମାମଲାର ଆପୋଷ ସମାଧାନ କରାଯାଇଥିଲା। ଭିନ୍ ଭିନ୍ ମାମଲା ଲୋକ ନୋଟିସ କରାଯାଇଛି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।
ଆମର ଜାତୀୟ ଆୟୋଗ ଆଉ ରାଜ୍ୟ ଆୟୋଗ ତରଫରୁ ଜନଶୁଣାଣି ଶିବିର 6 ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଛି, ଯେ କି ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାରେ 65 କେସ୍ ଅଛି। ସେଥିରେ କିଡନାପିଂ, ରେପ୍, ଡାଉରୀ ଟର୍ଚର, ସେକ୍ସୁଆଲ ହେରାସମେଣ୍ଟ ଏସବୁ କେସ୍ ଆମ ପାଖରେ ଯେଉଁ ପଞ୍ଜୀକରଣ ହୋଇଥିଲା ତାର ଜନଶୁଣାଣି କରିବା ପାଇଁ ଆମେ ତାଙ୍କ ପାଖକୁ ଆସିଛୁ ଯେ ମହିଳା ଆୟୋଗରେ ବିନା ଶୁଳ୍କରେ ହେବ। ବର୍ତ୍ତମାନ ନୂଆ ରେଜିଷ୍ଟ୍ରେସନ ମଧ୍ୟ ଏଠି କରାଗଲା। ମୋବାଇଲ ଆପ୍ ମାଧ୍ୟମରେ ବି ଘରେ ବସିକି ମହିଳାମାନେ ଯେଉଁ ପେପରଲେସ୍ ହେବ, ଲଞ୍ଚିଂ ସରିଛି, ସମସ୍ତେ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଆଇବା 13-15 ତାରିଖ ତକ୍ ତିଖାଲି ମହୋତ୍ସବ 2026 ଆୟୋଜନ କରାଯିବା। ଏ ବାବଦେ ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି। ତିନିଦିନିଆ କାର୍ଯ୍ୟକ୍ରମଟି ସେ ଇଲାକା ଲୋକକଳା, ସାହିତ୍ୟ, ସଂସ୍କୃତି ପ୍ରଦର୍ଶନ ଦେଖବାର୍କେ ମିଳିବ। ପାଣିପାଗ ଆଇବା 24 ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟେ ଦୁଇଟା ଜାଗାନ ଧୁକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ଇଲାକାନ ପାଗ ସୁଖା ରହିବା। ଆଇବାକାଲି ଦିନର ତାପମାତ୍ରା ଆହୁରି 2-3 ତକ୍ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାର ଦିନର ତାପମାତ୍ରା ଆଜି 35 ଉପରେ ରହିଥିଲା। ଝାରସୁଗୁଡ଼ାନ ସବୁନୁ ଜହ 39.2 ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ। ନାଗରିକମାନଙ୍କୁ ସୁରକ୍ଷା ଆଉ ନ୍ୟାୟ ଦେବା ଦିଗେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସବୁନୁ ବରକସ ପ୍ରମାଣ ହେଉଛି ଭାରତୀୟ ନ୍ୟାୟ ସଂହିତା, କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନଟି ରାଜ୍ୟର ସ୍ୱାର୍ଥ ବାବଦ ଭିନ୍ ଭିନ୍ ପ୍ରସଙ୍ଗକୁ ନେଇକରି ହୋଇଛି ଆଲୋଚନା। ରାଜ୍ୟ ରେଲ ଯୋଗାଯୋଗ ଆଉ ପରିବହନ ବ୍ୟବସ୍ଥାକେ ଆହୁରି ବର୍କସ କରବା ଲାଗି 9 ଷ୍ଟେସନ ଦେଇକରି ଚଳାଚଳ କରବା ଅମୃତ ଭାରତ ଟ୍ରେନ୍। ରାଜ୍ୟ ରନ୍ଧା ଗ୍ୟାସ୍ ଭରପୁର ମାତ୍ରାଥି ମହଜୁଦ ଅଛି, କହିଲେ ମୁଖ୍ୟ ଶାସନ ସଚିବ। ଆଉ ସମ୍ବଲପୁରନ ଆଜି ମହିଳା ଆୟୋଗର ହେଲା ଜନଶୁଣାଣି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।